ଈଶ୍ୱର ତାଙ୍କର ପ୍ରତିଜ୍ଞା ଅନୁସାରେ ଅବ୍ରାହମଙ୍କର ଯେତେବେଳେ 100 ବର୍ଷ ବୟସ ହେଉଥିଲା, ସେତେବେଳେ ସେ ତାଙ୍କ ସ୍ତ୍ରୀ ସାରା ଏବଂ ଅବ୍ରାହମଙ୍କ କଳରେ ଏକ ପୁତ୍ର ସନ୍ତାନ ଦେଇ ଆଶୀର୍ବାଦ କଲେ ଏବଂ ସେମାନେ ତାଙ୍କୁ ଇସହାକ ବୋଲି ନାମ ଦେଲେ। ଆଉ କିଛି ଦିନ ପରେ ଈଶ୍ୱର ଅବ୍ରାହମଙ୍କୁ ପରୀକ୍ଷା କରି କହିଲେ, ହେ ଅବ୍ରାହମ, ଏବେ ତୁମ୍ଭର ସେହି ଏକମାତ୍ର ପୁତ୍ରକୁ ନେଇ ଆମ୍ଭେ ଯେଉଁ ପର୍ବତ କହିବା, ସେହି ପର୍ବତରେ ଆମ୍ଭ ଉଦ୍ଦେଶ୍ୟରେ ତାକୁ ହୋମବଳି ରୂପେ ଉତ୍ସର୍ଗ କର। ଏହି କଥା ଶୁଣି ଅବ୍ରାହମ ଭୋର ସକାଳୁ ଉଠି ଇସହାକ ଓ 2 ଦାସଙ୍କୁ ନେଇ ଆଉ ହୋମ ପାଇଁ କାଠ କାଟି ଈଶ୍ୱର ଯେଉଁ ସ୍ଥାନ ବିଷୟରେ କହିଥିଲେ ସେହି ସ୍ଥାନକୁ ଗଲେ। ପୁଣି 3 ଦିନ ପରେ ସେହି ପର୍ବତକୁ ଦୂରରୁ ଦେଖି ଅବ୍ରାହମ ତାଙ୍କ ଦାସମାନଙ୍କୁ କହିଲେ ଯେ, ତୁମେ ଦୁହେଁ ଏଠାରେ ଅପେକ୍ଷା କର, ମୁଁ ଓ ମୋର ପୁତ୍ର ସେହି ସ୍ଥାନକୁ ଯାଇ ବଳିଦାନ କରି ଫେରିଆସିବୁ। ତାପରେ ସେ ଇସହାକ କାନ୍ଧରେ କାଠ ଦେଇ ଆଉ ନିଜେ ଛୁରୀ ଏବଂ ନିଆଁ ଧରି ଦୁହେଁ ସାଙ୍ଗରେ ଗଲେ। ଆଉ ଇସହାକ ଅବ୍ରାହମଙ୍କୁ ପଚାରିଲେ, ବାପା, ଏଠାରେ ନିଆଁ ଏବଂ ଛୁରୀ ଅଛି, କିନ୍ତୁ ହୋମବଳି ନିମନ୍ତେ ମେଣ୍ଢା ଛୁଆ କାହିଁ? ଅବ୍ରାହମ କହିଲେ, ଈଶ୍ୱର ନିଜେ ମେଣ୍ଢା ଛୁଆ ଯୋଗାଇବେ। ଏବଂ ଅବ୍ରାହମ କାଠ ସଜାଡ଼ି ଇସହାକକୁ ବାନ୍ଧି ତାହା ଉପରେ ଶୁଆଇ ଦେଲେ, ଆଉ ଛୁରୀ ନେଇ ଇସହାକକୁ ବଳିଦାନ କରିବାକୁ ହାତ ଉପରକୁ ଉଠାଇଲେ। ଠିକ୍ ସେହି ସମୟରେ ଈଶ୍ୱର ଅବ୍ରାହମଙ୍କୁ ଡାକି କହିଲେ, ହେ ଅବ୍ରାହମ, ହେ ଅବ୍ରାହମ। ଆଉ ଅବ୍ରାହମ ଉତ୍ତର ଦେଲେ, ହେ ପ୍ରଭୁ, ମୁଁ ଏଠାରେ ଅଛି। ତାପରେ ଈଶ୍ୱର କହିଲେ, ତୁମ ପୁତ୍ର ପ୍ରତି କିଛି କର ନାହିଁ, କାରଣ ଆମ୍ଭେ ଏବେ ଜାଣିଲୁ ଯେ ତୁମ୍ଭେ ଆମ୍ଭଙ୍କୁ ତୁମ୍ଭର ଏକମାତ୍ର ପୁତ୍ରଠାରୁ ମଧ୍ୟ ଅଧିକ ପ୍ରେମ କରୁଅଛ, କାରଣ ତୁମ୍ଭର ଏକମାତ୍ର ପୁତ୍ରକୁ ମଧ୍ୟ ଆମ୍ଭଙ୍କୁ ଦେବାକୁ ଅସମ୍ମତ ହେଲ ନାହିଁ। ଆଉ ଅବ୍ରାହମ ଦେଖିଲେ ଯେ ଗୋଟିଏ ମେଣ୍ଢା ପାଖବୁଦାରେ ବନ୍ଧା ହୋଇଥିଲା। ଅବ୍ରାହମ ସେହି ମେଣ୍ଢାକୁ ଆଣି ଇସହାକଙ୍କର ବଦଳରେ ଉତ୍ସର୍ଗ କଲେ ଏବଂ ଅବ୍ରାହମ ସେହି ସ୍ଥାନର ନାମ ଈଶ୍ୱର ଜଗାନ୍ତି ବୋଲି ରଖିଲେ।